ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ସୁଭଦ୍ରା ଯୋଜନାର 6 ନମ୍ବର ଖେପ୍ ସାହାଯ୍ୟ ଟଙ୍କା ଆଇବା 24 ତାରିଖ ହିତାଧିକାରୀମାନଙ୍କୁ ଦିଆଯିବା। 1,70,000 ହିତାଧିକାରୀଙ୍କ ଆକାଉଣ୍ଟକେ ଏକାସଙ୍ଗେ 2 କିସ୍ତିର ସାହାଯ୍ୟ ଟଙ୍କା ଯିବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଇ ବାବଦେ ଗଣମାଧ୍ୟମକେ ସୂଚନା ଦେଇକରି ଶ୍ରୀମତୀ ପରିଡ଼ା କହିଛନ୍, ଇ ବଛର ମାର୍ଚ୍ଚ 31 ତକ୍ ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଏପ୍ରିଲ 24 ତାରିଖ ପଞ୍ଚାୟତିରାଜ ଦିବସ ଅବସରରେ ପୁରୀଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ସାହାଯ୍ୟ ଟଙ୍କା ବାଣ୍ଟିବେ। ଭାରତର ଅବସ୍ଥାପିତ ସ୍ପେନ୍ର ରାଷ୍ଟ୍ରଦୂତ ଜୁଆନ୍ ଆଣ୍ଟୋନିଓ ମାର୍ଚ୍ଚ ପୁଜୋଲ ଗଲାକାଲ ଭୁବନେଶ୍ୱର ଲୋକସଭା ଭବନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍। ବୈଠକଟି ସ୍ପେନ୍ ଆଉ ଓଡ଼ିଶା ଭିତରେ ସାଂସ୍କୃତିକ ଅର୍ଥନୈତିକ ସମ୍ପର୍କକେ ଆହୁରି ବରକସ କରବାର୍ ଲାଗି ମୁଖ୍ୟମନ୍ତ୍ରୀ ଜୋର୍ ଦେଇଛନ୍। ଏ ଅବସରରେ ସ୍ପେନ୍ ରାଷ୍ଟ୍ରଦୂତ କହିଛନ୍ ଯେ ଅକ୍ଷୟ ଶକ୍ତି, ମେଟାଲର୍ଜି, ବୟନ ଶିଳ୍ପ ବାଗି କ୍ଷେତ୍ରମାନଙ୍କେ ଓଡ଼ିଶା ଆଉ ସ୍ପେନ୍ ଭିତରେ ଐତକା ସହଯୋଗ ହୋଇପାରବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଜନ ଅଭିଯୋଗ ଶୁଣାଣି ଆଇବା କାଲି ସମ୍ବଲପୁରନ ହେବା। ଦୁର୍ଗାପାଲିଠାରେ ଥିବା ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟଠାରେ ଇ ଶୁଣାଣି ହେବା। ଇତି 10ଟା ଜିଲ୍ଲା ଲୋକେ ନିଜର ନିଜର ଅଭିଯୋଗ ଧରିକରି ମୁଖ୍ୟମନ୍ତ୍ରୀଙ୍କ ପାଖକେ ଆସିବେ। ପଞ୍ଜିକୃତ ଆବେଦନକାରୀମାନେ ସେମାନଙ୍କର ପଞ୍ଜିକରଣ ପ୍ରାପ୍ତିପତ୍ର ଆଉ ବ୍ୟକ୍ତିଗତ ପରିଚୟପତ୍ର ସଙ୍ଗେ ଅଭିଯୋଗପତ୍ର ଧରିକରି 8 ବଜେ ମହାନଗର ନିଗମ କାର୍ଯ୍ୟାଳୟ ପହଞ୍ଚବାରକେ ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ସମୃଦ୍ଧ ରାଜ୍ୟ ଗଠନ ଲାଗି ଓଡ଼ିଶାକେ କୁପୋଷଣମୁକ୍ତ କରବାର ଲକ୍ଷ୍ୟ ନେଇକରି ସାରା ରାଜ୍ୟ ପୋଷଣ ପକ୍ଷ 2025 ପାଳନ କରାଯାଉଛି। ଏହି ଅଭିଯାନଟି ହିତାଧିକାରୀମାନଙ୍କର ଆଧାର ଯାଞ୍ଚ 99.98% ହୋଇଥିବାର ବେଳେ ସର୍ବଭାରତୀୟ ସ୍ତରଥି ଲଗାତାର ଭାବେ ଓଡ଼ିଶା ପହିଲାଠାରେ ରହିଆସୁଛି। 6 ବଛର ତକ ଛୁଆମାନଙ୍କର ଅଭିବୃଦ୍ଧି ନିରୀକ୍ଷଣ ଥିବିଲ 99.89% କରାଯାଇଛି। ଏହା ଦେତକ ପୋଷଣ ପକ୍ଷତି 30,98,000 ନୁ ଅତକା ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ସାରା ରାଜ୍ୟ 8,400 ନୁ ଅତକା ଅଙ୍ଗନବାଡ଼ି କେନ୍ଦ୍ର ଜ୍ଞାନ କେନ୍ଦ୍ର ଭାବେ କାମ କରୁଛି। ସେନ୍ତା ସୁପୋଷିତ ଗ୍ରାମ ପଞ୍ଚାୟତ ଅଭିଯାନଟି 674 ଗ୍ରାମ ପଞ୍ଚାୟତ ଚିହ୍ନଟ ହୋଇଛି। ରାଜ୍ୟ 2025-26 ଶିକ୍ଷା ବଛରର ପହିଲା ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ଆଉ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଗଲାକାଲି ହୋଇଯାଇଛି। ବୈଠକଟି ବିଦ୍ୟାଳୟ ଶିକ୍ଷା ଆଉ ଛାତ୍ରଛାତ୍ରୀମାନଙ୍କର ଗୁଣାତ୍ମକ ଶିକ୍ଷା ଭିନ୍ ଭିନ୍ ଦିଗ ବାବଦେ ଆଲୋଚନା କରାଯାଇଥିଲା। ଶିଶୁବାଟିକାନୁ ମୂଲ କରିକରି 10 କ୍ଲାସ୍ ତକ ଛାତ୍ରଛାତ୍ରୀମାନଙ୍କର ଅଭିଭାବକମାନେ ବୈଠକଟି ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ତରଫରୁ ହୋଇଥିବା ସମ୍ମିଳନୀଟି ଶିକ୍ଷା ବିଭାଗର ଅଧିକାରୀମାନେ ଯୋଗ ଦେଇକରି ଶିକ୍ଷାର ଗୁଣାତ୍ମକ ବିକାଶ ଲାଗି ନିଆଯାଉଥିବା ପଦକ୍ଷେପମାନଙ୍କ ବାବଦେ ଅଭିଭାବକମାନଙ୍କୁ ଜଣାଇଥିଲେ। ଆଇବା ମେ 1-4 ତାରିଖ ତକ ମୁମ୍ବାଇନ ହେବାରକେ ଥିବାର ପହିଲା ବିଶ୍ୱ ଓଡ଼ିଓ ଭିଜୁଆଲ ଆଉ ମନୋରଞ୍ଜନ ସମ୍ମିଳନୀ ୱେବ୍ସ ଆଗନୁ କେନ୍ଦ୍ର ସୂଚନା ଆଉ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଲାକାଲ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସଙ୍ଗେ ଆଲୋଚନା କରିଛନ୍। ଏ ଅବସରରେ ମନ୍ତ୍ରୀ କହିଛନ୍ ଯେ ୱେବ୍ସ ଗଣମାଧ୍ୟମ ଆଉ ମନୋରଞ୍ଜନ ଲାଗି ନିଜକେ ଗୋଟିଏ ବିଶ୍ୱସ୍ତରୀୟ ମଞ୍ଚ ଭାବେ ବିକଶିତ କରବାର୍ ଲାଗି ଚାହୁଁଛି। ୱେବ୍ସ 2025 ଲାଗି ଏହା ଦେତକ 1,00,000 ପଞ୍ଜିକରଣ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ତରଫୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ ସେସନ୍ 1 ଆଉ 2ର ପରୀକ୍ଷା ଫଲ ଗଲାକାଲି ବାହାରିଛି। 2,50,236 ଜଣ ଛାତ୍ରଛାତ୍ରୀ ଜେଇ ଏଡ୍ଭାନ୍ସ ପରୀକ୍ଷାଟି ଯୋଗ୍ୟ ବିବେଚିତ ହୋଇଛନ୍। ସର୍ବଭାରତୀୟ ସ୍ତରଥି 24 ଜଣ ପରୀକ୍ଷାର୍ଥୀ 100% ମାର୍କ ରଖିଛନ୍। ଇ 24 ଜଣଙ୍କ ଭିତରେ ଓଡ଼ିଶାର ଓମ୍ ପ୍ରକାଶ ବେହେରା ଠାନ୍ ପାଇଛନ୍। ଇ ନ ଜଣାଇ ଦିଆଯାଇପାରେ ଯେ ଜେଇଇ ମେନ୍ ସେସନ୍ 1 ଆଉ 2 ଜାନୁଆରୀ ଆଉ ଏପ୍ରିଲ ମାସେ ହୋଇଥିଲା। ରେଙ୍ଗାଲି ଇଲାକାନ ସଫା ପିଇବାର ପାଇଁ ସମସ୍ୟାକେ ଦୂର କରବା ଲାଗି ସ୍ୱପ୍ନେ ମେଗା ପାନୀୟ ଜଳ ପ୍ରକଳ୍ପକେ ଗଲାକାଲି ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଆଉ ପାନୀୟ ଜଳମନ୍ତ୍ରୀ ରବିନାରାୟଣ ନାୟକ ସମୀକ୍ଷା କରିଛନ୍। 2 ବଛର ତଳେ ଏହି ପ୍ରକଳ୍ପ କାମ ମୂଲ୍ୟଥିଲା। ଏଇଟା ପୂରା ହେଲେ ରେଙ୍ଗାଲି ବ୍ଲକ ସହିତ ଧନକୋଡ଼ା, ମାନେଶ୍ୱର, ଜମେନକିରା ଆଉ ଜୁଜୁମୁରା ବ୍ଲକର ଭିନ୍ ଭିନ୍ ଇଲାକାକେ ଜଳ ଯୋଗାଣ ହୋଇପାରବା। ଦେଶର ବଛା ବଛା 10ଟା ଫୁଟବଲ ଦଳକେ ନେଇକରି ଆଜିଠାନୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ କଳିଙ୍ଗ ସୁପରକପ୍ 2025 ଟୁର୍ଣ୍ଣାମେଣ୍ଟ ମୁଲ୍ ହେବା। ରାଜ୍ୟ କ୍ରୀଡ଼ା ବିଭାଗ ଆଉ ସର୍ବଭାରତୀୟ ଫୁଟବଲ ସଂଘର ମିଳିତ ସହଯୋଗତି ହେବାରକେ ଥିବା ଟୁର୍ଣ୍ଣାମେଣ୍ଟଟି ଆଇଏସ୍ଏଲ୍ର 13ଟା ଆଉ ଆଇ ଲିଗ୍ର 2ଟା ଦଳ ଭାଗ ନେଉଛନ୍। ଟୁର୍ଣ୍ଣାମେଣ୍ଟ ମେ 3 ତାରିଖ ତକ ଚାଲବା। କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୁନ୍ଦରଗଡ଼ ସହିତ ରାଜ୍ୟର 24ଟା ଜିଲ୍ଲାନ ଆଜି ଧୁକାଗଡ଼ି ସହିତ ହାଲକା ବର୍ଷା ହୋଇପାରେ। ସୁନ୍ଦରଗଡ଼, ନୂଆପଡ଼ା, କଳାହାଣ୍ଡି ସହିତ 10ଟା ଜିଲ୍ଲାକେ ଜବର ଧୁକାଗଡ଼ି ଆଉ ବର୍ଷା ନେଇକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ କରାଯାଇଛି। এচনির আঞ্চলিক খবর ইনো শেষ হল আরো বেলার আঞ্চলিক খবর শুনিপারবে রাতের 7:02 থি জুহার।